ಸ್ಯಾಂ ಇದಂ ವಿಶ್ವಂ ಜಗಿಂಚಿ ಜಗತ್ಯಾಂ ಜಗತ್ ತೇನ ದಕ್ತೇನ ಭುಂಜಿತಾ ಮಾಮೃದ ಕಸಸೀಧನಂ ಇರುತ್ತಿ ಅಷ್ಟಮ ಸ್ಕಂಧ ಅಷ್ಟಮ ಸ್ಕಂಧ ಹೋಗಿ ಮನ್ವಂತರ ଭାଗବତରେ ଯେଉଁ ଦଶଟି ବିଷୟ ବର୍ଣ୍ଣନା କରାଯାଇଛି ତାହେଲେ ସପ୍ତମ ସ୍କନ୍ଧରେ ବର୍ଣ୍ଣନା କରାଗଲା ଉତି କର୍ମ ବାସନା, ଅଷ୍ଟମ ସ୍କନ୍ଧରେ ମନ୍ୱନ୍ତର ବିଭିନ୍ନ ବ୍ରହ୍ମାଣ୍ଡରେ ଚଉଦ ଜଣ ମନ ଆସନ୍ତି ସେଇ ମନଙ୍କ ବିଷୟରେ ସବୁ ବର୍ଣ୍ଣନା କରାଯାଉଛି। ପ୍ରଥମ ମନ ହେଲେ ସ୍ୱୟଂଭୂ ମନ, ଏଭଳି ଭାବରେ ଜଣାଣ କରି ଚଉଦ ଜଣ ମନଙ୍କ ବିଷୟରେ ବର୍ଣ୍ଣନା କରାଯିବ। ବିଭିନ୍ନ ମନଙ୍କର ଯେଉଁ ମନଙ୍କରେ ଭଗବାନଙ୍କର ବିଶେଷ ଲୀଳା ଅବତାର ସବୁ ହେଇଛି ସେଇ ଲୀଳାକୁ ବିସ୍ତାର ଭାବରେ ବର୍ଣ୍ଣନା କରେ, ଯେମିତି ଭଗବାନଙ୍କ ଗଜ ଉଦାହରଣ ଲୀଳା, ଚତୁର୍ଥ ମନୁ ଚାକ୍ଷୁଷ ମନୁ ତାମସ ତାମସ ମନୁଙ୍କ ସମୟରେ ଏଇ ଭଗବାନଙ୍କର ହରିଙ୍କର ଗଜ ଉଦାହରଣ ଲୀଳାଟି ହେଇଥିଲା, ସେଇଟା ବିଜେତ ଟିକେ ବିସ୍ତାର ବର୍ଣ୍ଣନା କରାଯାଇଛି। ତାପରେ ଯେଉଁ ଷଷ୍ଠ ପଞ୍ଚମ ଷଷ୍ଠ ଷଷ୍ଠ ହେଉଛନ୍ତି ଚାକ୍ଷୁଷ ରୈବତ, ରୈବତ ହେଲେ ପଞ୍ଚମ, ଷଷ୍ଠ ହେଲେ ଚାକ୍ଷୁଷ। ଚାକ୍ଷୁଷ ମନ୍ତରେ ଇଏ ହେଉଛନ୍ତି ଭଗବାନଙ୍କ ଲୀଳା ଗୋଟେ ହେଇଥିଲା, ସେଇଟା ହେଉଛି ସମୁଦ୍ର ମନ୍ଥନ ଲୀଳା, ସେ ସମୁଦ୍ର ମନ୍ଥନ ଲୀଳାଟାକୁ ବିସ୍ତାର ଭାବେ ବର୍ଣ୍ଣନା କରାଯାଇଛି। ପୁଣି ସପ୍ତମ ମନ୍ୱନ୍ତର ହେଉଛନ୍ତି କିଏ ବୈବସ୍ୱତ ମନ, ବୈବସ୍ୱତ ମନଙ୍କ ସମୟରେ ଭଗବାନଙ୍କର ଗୋଟେ ଲୀଳା ହେଇଥିଲା ଯିଏକି ବାମନ ଲୀଳା, ଏଇ ତିନୋଟି ଲୀଳା ଅଷ୍ଟମ ସ୍କନ୍ଧରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ଗଜ ଉଦାହରଣ ପ୍ରଥମ ଗଜ ଉଦାହରଣ, ଚତୁର୍ଥ ମନ୍ୱନ୍ତର, ଷଷ୍ଠ ମନ୍ୱନ୍ତରରେ ଆସିଲେ ଭଗବାନଙ୍କର ସମୁଦ୍ର ମନ୍ଥନ ଲୀଳା, ସପ୍ତମ ମନ୍ୱନ୍ତରରେ ଭଗବାନଙ୍କର ବାମନ ଲୀଳା, ଏଇ ତିନୋଟି ଲୀଳା ବିଷୟରେ ବର୍ଣ୍ଣନା କରାଯାଇଛି। ଅନ୍ୟ ଯେଉଁ ଏଗାର ଜଣଙ୍କ ମନଙ୍କ ବିଷୟରେ ସଂକ୍ଷେପରେ ବର୍ଣ୍ଣନା କରାଯାଇଛି। ତେଣୁ ପ୍ରଥମ ମନ ହେଉଛନ୍ତି ସ୍ୱୟଂଭୂ ମନ, ସିଏ ଯେତେବେଳେ ପ୍ରଜା ସୃଷ୍ଟି କରିବା ପାଇଁ ବସିଛନ୍ତି ସେତେବେଳେ ସେ ଭଗବାନଙ୍କର ପ୍ରାର୍ଥନା କରୁଛନ୍ତି, ସେଥିରୁ ଇଏ ଗୋଟେ ସ୍ତୁତି ମନଙ୍କର ସ୍ତୁତି। ଆତ୍ମଭାଷ୍ୟମ ଇଦମ୍ ବିଶ୍ୱମ ଜଗିଞ୍ଚି ଜଗତ୍ ତେନ ତତ୍ତ୍ୱେନ ଭୁଞ୍ଜିତା ମାର୍ଗଦର୍ଶକ ସିଦ୍ଧାନ୍ତ, ଇଏ ହେଉଛି କମ୍ୟୁନିଜିମ୍, ସ୍ପିରିଚୁଆଲ୍ କମ୍ୟୁନିଜିମ୍ ପ୍ରଭୁପାଦ ମହାରାଜ କହିବେ। ଆତ୍ମଭାଷ୍ୟମ ଇଦମ୍ ବିଶ୍ୱମ, ସମସ୍ତ ବିଶ୍ୱ ଇଏ ହେଉଛି ଭଗବାନଙ୍କର ଆତ୍ମଭାଷ୍ୟ, ଭଗବାନଙ୍କର ଏସବୁ ଆମେ ମୋ ବର୍ଷ ତ ଆମକୁ ଯେ ଏଇଟା ମୋର ଦୁଇ ଶହେ ଚାରି ହେଉଛି ମୋ ଘର ଅମୁକ ଏମ୍ଏ ଜୀବନ ପଟ୍ଟନାୟକ ଏସବୁ ଯେଉଁ କହୁଛୁ ଇଏ ହେଉଛି ପ୍ରକୃତରେ ହେଉଛି ଭଗବାନଙ୍କର ସବୁକିଛି ଆତ୍ମଭାଷା, ଏ ସମସ୍ତ ବିଶ୍ୱ ଭଗବାନ। ତେଣୁ ଯାହାକୁ ଯିଛି ଜଗତ୍ୟାଙ୍କ ଜଗତ, ଯାହାକୁ ଯେତିକି ଭଗବାନ ପ୍ରଦାନ କରିଛନ୍ତି ତେନା ତତ୍ତିନା ଯତ୍ନ ଭୂମିତା, ଯେତିକି ତୁମେ ସେତିକି ସନ୍ତୁଷ୍ଟ ହେବା କଥା, ମା ବୃଦ୍ଧ କଶ ସିଦ୍ଧାନ ଆହୁରି ଅଧିକ ଧନ ପାଇବା ପାଇଁ ଏଥିପାଇଁ ଇଏ ବ୍ୟସ୍ତ ହେବା ଦରକାର ନାହିଁ। ପ୍ରଭୁପାଦ ମହାରାଜ କହୁଛନ୍ତି ଦିସ୍ ଅଣ୍ଡରଷ୍ଟାଣ୍ଡିଂ ୱିଲ୍ ଲିଡ୍ ଟୁ ପରଫେକ୍ଟ କମ୍ୟୁନିଜିମ୍। ଆମର ଯେଉଁ କମ୍ୟୁନିଷ୍ଟ ମାନେ ସେମାନେ କ'ଣ କହୁଛନ୍ତି, ସେମାନେ କହୁଛନ୍ତି ଯେ ସବୁକିଛି ରାଷ୍ଟ୍ରର ସରକାରଙ୍କର, କିନ୍ତୁ ସବୁକିଛି ସରକାରଙ୍କର ନୁହଁ, ସବୁକିଛି ହେଉଛି ଭଗବାନଙ୍କର। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି ଏତିକି ଯଦି ଆମେ ଜାଣିବା ତାହେଲେ ଏଇଟାକୁ ଆମେ ଇଏ ହେଉଛି ପରଫେକ୍ଟ କମ୍ୟୁନିଜିମ୍, ଇଏ ହେଉଛି ମାନେ ପ୍ରକୃତ କମ୍ୟୁନିଷ୍ଟ କମ୍ୟୁନିଜିମ୍ର ପ୍ରକୃତ ପ୍ରିନ୍ସିପଲ ହେଉଛି ଏଇଟା। କମ୍ୟୁନିଷ୍ଟ ଥିଙ୍କ୍ ଇନ୍ ଟର୍ମସ୍ ଅଫ୍ ଦେୟାର୍ ୱାନ୍ ନେସନ୍, କମ୍ୟୁନିଷ୍ଟ କହିଲେ ସେମାନେ ନିଜର ଦେଶ ବିଷୟରେ ଭାବୁଛନ୍ତି, ଏସବୁ କିଛି ତାଙ୍କର ରାଷ୍ଟ୍ରର ବୋଲି। ବଟ୍ ଦ ସ୍ପିରିଚୁଆଲ୍ କମ୍ୟୁନିଜିମ୍ ଇନଷ୍ଟ୍ରକ୍ଟେଡ୍ ହିୟର୍ ଇଜ୍ ନଟ୍ ଓନ୍ଲି ନ୍ୟାସନ୍ ୱାଇଡ୍ ବଟ୍ ୟୁନିଭର୍ସାଲ୍, କିନ୍ତୁ ଏଇ ଯେଉଁ ଶ୍ଳୋକରେ ଯେଉଁ କୁହାଯାଉଛି ଇଏ ହେଉଛି ସ୍ପିରିଚୁଆଲ୍ ବା ପରମାର୍ଥିକ କମ୍ୟୁନିଜିମ୍, ଯେଉଁଟାକ କେବଳ ରାଷ୍ଟ୍ରକୁ ବୁଝାଉନି ସମଗ୍ର ପୃଥିବୀକୁ ବୁଝାଉଛି ବିଶ୍ୱ ବୋଲି କୁହାଯାଉଛି ତେଣୁ ସର୍ବ୍ୟମ ଇଦମ୍ ସର୍ବମ୍ ସର୍ବଶ୍ୟମ ଈଶାଭାଷ୍ୟମ ଇଦମ୍ ସର୍ବମ୍ ଯେଉଁଟା କୁହାଗଲା ଏଇଟା ମଧ୍ୟ ଆଉ ଗୋଟେ ସ୍ତୁତି ଅଛି ଈଶୋପନିଷଦରେ ଈଶାଭାଷ୍ୟମ ଇଦମ୍ ସର୍ବମ୍ ଏକାଭଳିଆ ସ୍ତୁତି ସେ ଏଇ ହେଉଛି ୟୁନିଭର୍ସାଲ୍ କମ୍ୟୁନିଜିମ୍ ଏବଂ ଏଇଟା କ୍ୟାନ୍ ସଲ୍ଭ ଅଲ୍ ଦି ପ୍ରୋବ୍ଲେମ୍ସ ଅଫ୍ ଦି ୱାର୍ଲ୍ଡ ବିଶ୍ୱରେ ଯେତେ ଅସୁବିଧା ଅଛି ଯେତେ ସମସ୍ୟା ଅଛି ସବୁ ସମସ୍ୟା ସମାଧାନ ହୋଇପାରିବ ଯଦି ଆମେ ଏହି ସୂତ୍ରକୁ ଗ୍ରହଣ କରିବା ସବୁ କିଛି ଭଗବାନ କରିବେ ତାପରେ କାରଣାୟ ନିଷ୍କାରଣାୟ ଅଦ୍ଭୁତ କାରଣାୟ ସର୍ବାଗମନାୟ ମହାନଭାୟ ନମୋ ଅପବର୍ଗାୟ ପରାୟଣାୟ ମୁଁ କହିଲି ଚତୁର୍ଥ ମନ୍ତ୍ରରେ ଭଗବାନଙ୍କର ହରିଙ୍କର ବଦଳିଲା ପରୀକ୍ଷିତ ମହାରାଜ ଯେଉଁ ପଚାରେ ଏଇଟାକୁ ଲୀଳାଟାକୁ ବିସ୍ତାର ବର୍ଣ୍ଣନା କରନ୍ତୁ ନହେଲେ ସୁଖଦେବ ଗୋସ୍ୱାମୀ ସଂକ୍ଷେପ କହିକି ଯେ ପଳେଇବାକୁ ଥିଲେ ତୃତୀୟ ଭଗବାନଙ୍କର ବିଭିନ୍ନ ଯେଉଁ ଅବତାର ଅଛନ୍ତି ସ୍ୱାମୀ ମନ୍ତରେ ଭଗବାନଙ୍କର ଅବତାର ହେଇଥିଲେ ତାପରେ ସ୍ୱାରଚିଷ ଦ୍ୱିତୀୟ ମନ୍ତର ହେଉଛି ଦ୍ୱିତୀୟ ମନ୍ତ ହେଉଛି ସ୍ୱାରଚିଷ ତାଙ୍କ ଇଏରେ ମଧ୍ୟ ଭଗବାନଙ୍କ ଅବତାର ସବୁ ଆସିଛନ୍ତି ତାପରେ ଉତ୍ତମ ଉତ୍ତମ ହେଉଛି ତୃତୀୟ ମନ ସେଥିରେ ମଧ୍ୟ ଭଗବାନଙ୍କର ବିଭିନ୍ନ ଅବତାର ସବୁ ଆସିଛନ୍ତି ଏବଂ ଚତୁର୍ଥ ମନ ହେଉଛନ୍ତି ତାମସ ମନଙ୍କ ସମୟରେ ଭଗବାନଙ୍କର ଏଇ ହରି ରୂପରେ ଆସିଥିଲେ ଏବଂ ଗଜେନ୍ଦ୍ର ହରିମେଧଙ୍କର ପୁତ୍ର ହିସାବରେ ଆସିକିରି ଭଗବାନ ଏଇ ହରି ଏଇ ଗଜ ଉଦ୍ଧାରଣ ଲୀଳାଟି କରିଥିଲେ ତେଣୁ ପରୀକ୍ଷିତ ମହାରାଜ ପଚାରିଲେ କେମିତି ଗଜେନ୍ଦ୍ର ଲୀଳାଟି ଟିକେ ବିସ୍ତାର ଭାବେ ବର୍ଣ୍ଣନା କରନ୍ତୁ ତେଣୁ ପରୀକ୍ଷିତ ମହାରାଜ ପ୍ରଶ୍ନର ଉତ୍ତରରେ ସୁଖଦେବ ଗୋସ୍ୱାମୀ ଗଜେନ୍ଦ୍ର ଲୀଳାଟିକୁ ଚାରୋଟି ଅଧ୍ୟାୟରେ ବର୍ଣ୍ଣନା କରିଛନ୍ତି ତେଣୁ ଏଇଟା ଏ ଚାରୋଟି ନାହିଁ ତିନୋଟି କେତେ ଦୁଇଟି ଅଧ୍ୟାୟରେ ବର୍ଣ୍ଣନା କରିଛନ୍ତି ତିନି ଚାରି ବୋଧେ ତେଣୁ ସେ କହୁଛନ୍ତି ଗଜେନ୍ଦ୍ର ଯେଉଁ ଥିଲା ଗଜ ଯେ ସେ ପ୍ରକୃତରେ ଅଭିଶପ୍ତ ହେଇଥିଲେ କିଏ ଅଗସ୍ତି ଋଷି ଅଭିଶାପ ଦେଇଥିଲେ ତାଙ୍କୁ ସେ ପୂର୍ବ ଜନ୍ମରେ ଥିଲେ ଇନ୍ଦ୍ରଦୁମ୍ନ ରାଜା ଇନ୍ଦ୍ରଦୁମ୍ନ ଥିଲେ ସେହି ସମୟରେ ସେ ସମସ୍ତ ରାଜା ତ୍ୟାଗ କରି ଯେତେବେଳେ ଭଗବାନ ଭୋଜନ କରିବା ପାଇଁ ଯାଇଥିଲେ ସେହି ସମୟରେ ଅଗସ୍ତି ଋଷି ତାଙ୍କର ଶିଷ୍ୟମାନଙ୍କ ସହିତ ଯାଇ ପହଞ୍ଚିଲେ କିନ୍ତୁ ଗଜେନ୍ଦ୍ର ସେ ରାଜା ଇନ୍ଦ୍ରଦୁମ୍ନ ସେ ତାଙ୍କୁ ଉପଯୁକ୍ତ ସମ୍ମାନ ଇତ୍ୟାଦି ନ ଜାଣିକି ନିଜର ଭଗବାନଙ୍କର ଭଜନରେ ରହିଥିଲେ ତେଣୁ ସେ ଅଭିଶାପ ଦେଇଥିଲେ ତୁମେ ଗଜ ହେଇଯାଅ ଗଜ ଭଳିଆ ଚୁପ୍ ରହିଯାଅ ତ ଗଜ ହେଇଯାଅ ତୁ ତେଣୁ ସେ ଗଜେନ୍ଦ୍ର ହେଇଯାଇଥିଲେ ଗଜେନ୍ଦ୍ର କହିଲେ ଶ୍ରେଷ୍ଠ ଏମିତିକି ଗଜେନ୍ଦ୍ର ଏଭଳି ଭାବରେ ତାଙ୍କର ଶକ୍ତି ଥିଲା ଗଜକୁ ସାଧାରଣତଃ ସିଂହମାନେ ଆକ୍ରମଣ କରନ୍ତି କିନ୍ତୁ ଏଥିରେ ଏ ଗଜେନ୍ଦ୍ରକୁ ଦେଖିଲେ ସିଂହମାନେ ଦୌଡ଼ି ପଳେଇ ଯାଉଥିଲେ ଏତେ ଶକ୍ତି ଥିଲା କିନ୍ତୁ ଗୋଟେ ଥର ସିଏ ସେ ଯେଉଁ ତ୍ରିକୁଟ ପର୍ବତର ବର୍ଣ୍ଣନା କରାଯାଉଛି ସେ ତ୍ରିକୁଟ ପର୍ବତରେ ଏ ସମୁଦ୍ର କ୍ଷୀର ସମୁଦ୍ର ରହିଛି ଏ ସମୁଦ୍ରରେ ଲହଡ଼ି ସବୁ ସେ ତ୍ରିକୁଟ ପର୍ବତ ସୁନା ରୂପା ଏସବୁଥିରେ ପର୍ବତରେ ତିଆରି ସେ ପର୍ବତ ସବୁ ସେହି ପର୍ବତରେ ସେ ସମୁଦ୍ରରେ ଯେତେବେଳେ ସ୍ନାନ କରୁଥିଲେ ଗଜେନ୍ଦ୍ର ତାଙ୍କର ପତ୍ନୀମାନଙ୍କ ସହିତ ଏବଂ ତାଙ୍କର ସନ୍ତାନମାନଙ୍କ ସହିତ ସେଇଥିରେ ସିଏ ଏଭଳି ବିଜି ରହିଲେ ଚିନ୍ତା କଲେ ଜାଣିଲେ କାଳ ତାଙ୍କୁ କାଳର ଆକ୍ରମଣ ରହୁଛି ବୋଲି କିନ୍ତୁ ସେହି ସମୟରେ ଗୋଟେ କୁମ୍ଭୀର ସିଏ ମଧ୍ୟ ଅଭିଶପ୍ତ ହେଇଛି କୁମ୍ଭୀର ପୂର୍ବ ଜନ୍ମରେ ସିଏ ଥିଲେ ଗୋଟେ ଗନ୍ଧର୍ବ ସେ ଗନ୍ଧର୍ବ ହେଇକିରି ସିଏ କ'ଣ କରନ୍ତି ନା ଯେତେବେଳେ ସ୍ନାନ କଲାବେଳେ ବୁଡ଼ି ବୁଡ଼ିକିରି ଯିଏ ଆସନ୍ତି ତାଙ୍କୁ କୋର୍ଟକୁ ଧରିଦିଅନ୍ତି ଏଭଳି ଭାବରେ ଜଣେ ବୁଡ଼ିକିରି କଲାବେଳେ ଗୋଟେ ଋଷିଙ୍କ ନାଁ କ'ଣ ମନେ ପଡ଼ୁନି ସେ ଋଷିଙ୍କୁ ଗୋଡ଼କୁ ଧରିଦେଇଥିଲେ ତେଣୁ ଋଷି ତାଙ୍କୁ ଅଭିଶାପ ଦେଇଥିଲେ କୁମ୍ଭୀର ହେଇଯାଏ ତେଣୁ ସିଏ ଯେତେବେଳେ ପ୍ରାର୍ଥନା କଲେ ଆମକୁ କେତେ ବୁଦ୍ଧି ହେବ ନା ତୁ ଏଇଭଳି ଭାବରେ ଗୋଟେ ଯେତେବେଳେ ଗଜ ଗୋଟେ ହାତୀକୁ ଧରିଥିବୁ ଗୋଡ଼କୁ ତାକୁ ଛାଡ଼ିବୁନି ସେଇଥିରୁ ତୁ ଉଦ୍ଧାର ପାଇବୁ ତେଣୁ ସେ କୁମ୍ଭୀର ବର୍ତ୍ତମାନ ସେଇ କୁମ୍ଭୀର ସେ ଗଜକୁ ବର୍ତ୍ତମାନ ଧରିଲେ ତେଣୁ ତାଙ୍କ ଭିତରେ ବହୁତ ଯୁଦ୍ଧ ଚାଲିଲା, ହଜାର ବର୍ଷ ଧରିକିରି ଯୁଦ୍ଧ ଚାଲିଲା। ଦେବତା ମାନେ ଇଏ ସିଏ ସମସ୍ତେ ଆସିକିରି ଦେଖୁଛନ୍ତି, କେହି କିନ୍ତୁ ଉଦ୍ଧାର କରୁନାହାନ୍ତି। କାହିଁକି ନା ଗଜେନ୍ଦ୍ର ଯେଉଁ ସ୍ତୁତି କରୁଛନ୍ତି, ଏ ବହୁତ ଫେମସ୍ ସ୍ତୁତି, ଏ ସ୍ତୁତିରେ ସିଏ ଭଗବାନଙ୍କ ନାମ ନେଇନାହାନ୍ତି, ତେଣୁ ଦେବତାମାନଙ୍କ ସହିତ ଆମକୁ ଡାକୁନାହାନ୍ତି ଆଉ। ତେଣୁ ଆମେ ଆଉ କାହିଁକି ଯିବୁ? ଆମର ଶ୍ରୀ ଶ୍ରୀମନ୍ଦିର ରାଧାକୃଷ୍ଣ ସ୍ୱାମୀ ମହାରାଜ କହୁଥିଲେ ଥରେ, ମାନେ ଏମିତି କରୁଥିଲେ ଆଡ଼େ, ବ୍ରହ୍ମା କହିଲେ ଠିକ୍ ଅଛି ନ ଡାକିଲେ ମୋତେ, ମୁଁ ଯାଇକି ତାଙ୍କୁ ସାହାଯ୍ୟ କରିବି, ତାଙ୍କୁ ଉଦ୍ଧାର କରିବି। ଯେତେବେଳେ ଯାଉଛନ୍ତି ସେତେବେଳେ ଗଜେନ୍ଦ୍ରଙ୍କର ଗୋଟେ ସ୍ତୁତି ସେ କହୁଛନ୍ତି ଯେ ସେଇ ଭଗବାନଙ୍କର ମୁଁ ଶରଣ ନେଉଛି ଯାହାଙ୍କ ପାଖରେ ବ୍ରହ୍ମା ଆଦି ବହୁତ କ୍ଷୁଦ୍ର ତୁଚ୍ଛ। ବ୍ରହ୍ମା କହିଲେ ମୋତେ ଏମିତି ତୁଚ୍ଛ କହିଲେଣି, କହିଲେ ସେ ପଳେଇ ଆସ। ଏମିତି ଅବଶ୍ୟ ଇଏ ମାନେ ମହାରାଜ ସେଟାକୁ ବ୍ୟଙ୍ଗରେ କହୁଥିଲେ। ଯାହା ହଉ, ଗଜେନ୍ଦ୍ରଙ୍କର ଏସବୁ ସ୍ତୁତି ଯେଉଁ ରହିଛି, ଏଥିରୁ ବି ଗୋଟେ ସ୍ତୁତି, ଏଥିରେ ସେ କହୁଛନ୍ତି ନମୋ ନମସ୍ତେ କ୍ଷୀଳକାରଣାୟ। ମୁଁ ତାଙ୍କୁ ସେଇ ଭଗବାନଙ୍କୁ ନମସ୍କାର କରୁଛି, ବହୁତ ମାନେ ଅନେକ ଥର ନମସ୍କାର କରୁଛି, ନମୋ ନମସ୍ତେ ଦୁଇ ଥର ବୋଲି କହୁଛି, ବାରମ୍ବାର ନମସ୍କାର କରୁଛି, ଯିଏକି ଅଖିଳ କାରଣାୟ, ସମସ୍ତ କାରଣର କାରଣ ସେ ହେଉଛନ୍ତି ଅଖିଳ କାରଣାୟ, ଏବଂ ପୁଣି ନିଷ୍କାରଣାୟ, ନିଷ୍କାରଣାୟ, ନିଷ୍କାରଣାୟ ହେଉଛି କ'ଣ ନା, ସବୁକିଛିର କାରଣ ଯଦି ସିଏ, ତାଙ୍କର କାରଣ କିଏ ନା, ତାଙ୍କର କାରଣ କେହି ନାହାନ୍ତି, ସେ ହେଉଛନ୍ତି ନିଷ୍କାରଣାୟ। ତେଣୁ ଇଏ ହେଉଛି ଅଦ୍ଭୁତ କାରଣ, ଅଦ୍ଭୁତ କାରଣ ଇଏ ଅଦ୍ଭୁତ କାରଣ କ'ଣ ନା, ସାଧାରଣତଃ ଯେଉଁ କାର୍ଯ୍ୟ କାରଣ ଦୁଇଟି ଜିନିଷ ରହିଛି, ମନେକର ମାଟିରେ ସୃଷ୍ଟି ହେଉଛି, ମାଟିରେ ଘର ହେଉଛି ବା ମାଟିରେ କୁମ୍ଭ ତିଆରି ହେଉଛି, ଘୋଡ଼ା ତିଆରି ହେଉଛି, କିନ୍ତୁ ମାଟିରେ ଘୋଡ଼ା ତିଆରି ହେଇଗଲେ ମାଟିଟା ଶେଷ ହେଇଯିବ, ଯେଉଁ ମାଟିରେ ଘୋଡ଼ା ତିଆରି ହେଉଛି ମାଟିଟା ରହୁଛି, ମାଟିଟା ଘୋଡ଼ାରେ ଲାଗିଯାଉଛି, ମାଟି ଆଉ ରହିବନି ସେତିକି ମାଟି ଇତିହାସ। କିନ୍ତୁ ଭଗବାନ ଏଭଳି ଅଦ୍ଭୁତ କାରଣ ଯେ ତାଙ୍କଠାରୁ ଯେତେ ସବୁ ସୃଷ୍ଟି ହେଲେ ମଧ୍ୟ, ଯେତେ କାର୍ଯ୍ୟ ହେଲେ ମଧ୍ୟ ତାଙ୍କର ବିନାଶ ନାହିଁ, ସେ ହେଉଛି ଅଦ୍ଭୁତ କାରଣ ଏଇଟା କୁହାଯାଉଛି। ପୁଣି ସର୍ବ ଆଗମା ସର୍ବ ସର୍ବ ଆଗମ ଆମ୍ନାୟ ମହାନବାୟ, ସମସ୍ତ ଆଗମ ଆମ୍ନାୟ ଅର୍ଥ ହେଉଛି ସବୁ ଶାସ୍ତ୍ର, ଯେଉଁ ବେଦ ବେଦ ନିଗମ ଆଗମ ଏସବୁ ଶାସ୍ତ୍ର ସବୁ ରହିଛି, ବେଦ ଉପନିଷଦ ଏସବୁକୁ ନିଗମ ଶାସ୍ତ୍ର ବୋଲି କୁହାଯାଉଛି, ଆଉ ଯେଉଁ ସବୁ ତନ୍ତ୍ର ଇଏ ଅଛି ତାକୁ ଆଗମ ବୋଲି କୁହାଯାଉଛି। ତେଣୁ ଏଇ ଆଗମ ନିଗମ ତେଣୁ ନିଗମାନନ୍ଦ, ନିଗମାନନ୍ଦ କହିଲେ ବେଦରେ ଯିଏ ଆନନ୍ଦ ପ୍ରାପ୍ତ ହେଉଥିଲେ, ନିଗମାନନ୍ଦ ତାର ଆଖରି ପ୍ରାପ୍ତ ହେଉଛି ସେଇଟା। ତେଣୁ ଏଇଭଳି ଭାବରେ ସର୍ବ ଆଗମ ଅମ୍ନାୟ ମହାନବାୟ, ସମସ୍ତ ବେଦର ସିଏ ହେଉଛନ୍ତି ଉତ୍ସ, ମହାନବ ମାନେ ସମୁଦ୍ର, ତାଙ୍କଠାରୁ ସବୁକିଛି ଜ୍ଞାନ ଆସୁଛି, ଆଗମ ନିଗମ ସବୁକିଛି ଆସୁଛି। ପୁଣି ନମ ଅପବର୍ଗାୟ, ଅପବର୍ଗାୟ କହିଲେ ପବର୍ଗ, ବ୍ୟାକରଣରେ ପବର୍ଗ ରହିଛି, ବିଭିନ୍ନ ପବର୍ଗ ଚ ବର୍ଗ ସବୁ ରହିଛି, ସେଇଭଳିଆ ପବର୍ଗ, ପବର୍ଗ ହେଉଛି କ'ଣ, ପ ଫ ବ ଭ ମ ଏ ପାଞ୍ଚଟି ଅକ୍ଷରକୁ ପବର୍ଗ କୁହାଯାଏ, ପରେ ଭୌତିକ ଜଗତକୁ ପବର୍ଗ ବୋଲି କୁହାଯାଉଛି। କାହିଁକି ନା ଏଠି ସମସ୍ତେ ପରେ ପରିଶ୍ରମ କରୁଛନ୍ତି, ଭୟରେ କ୍ଷଣ ବାହାରୁଛି, ଭୟରେ ସବୁକିଛି ବ୍ୟର୍ଥ ହେଇଯାଉଛି, ଭୟରେ ଭୟ ରହୁଛି ଭୌତିକ ଜଗତର ସମସ୍ତଙ୍କର, ଏବଂ ଅନ୍ତିମରେ ମୁହଁରେ ମୃତ୍ୟୁ। ତେଣୁ ଏଇ ପାଞ୍ଚଟି ପବର୍ଗ ଏଇଟା, କିନ୍ତୁ ଭଗବାନଙ୍କ ଯେଉଁମାନେ ଶରଣ ଯିବେ ସେମାନେ ଅପବର୍ଗ ଆୟ, ଅପବର୍ଗ ରାସ୍ତାରେ ଯିବେ, ତାଙ୍କର ପରିଶ୍ରମ ନାହିଁ, କି କ୍ଷଣ ନାହିଁ, କି ବ୍ୟର୍ଥତା ନାହିଁ, କି ଭୟ ନାହିଁ, କି ବ୍ୟର୍ଥ ନାହିଁ, ଅପବର୍ଗ, ତେଣୁ ଭଗବାନଙ୍କୁ ଅପବର୍ଗ ଆୟ ବୋଲି କୁହାଯାଉଛି। ଗଜେନ୍ଦ୍ର ସ୍ତୁତି କରୁଛନ୍ତି ଅପବର୍ଗ ଆୟ ପରାୟଣ ଆୟ, ସମସ୍ତେ ପରାୟଣ, ଯେଉଁମାନେ ଭଗବାନଙ୍କର ଶରଣରେ ଯିବେ ସେମାନେ ଅପବର୍ଗ ପ୍ରାପ୍ତ ହେବେ। ତେଣୁ ପ୍ରଭୁପାଦ ମହାରାଜ ଶ୍ଳୋକର ଭାରତରେ କହୁଛନ୍ତି ଯେ ଦି ସୁପ୍ରିମ୍ ପର୍ସନାଲିଟି ଅଫ୍ ଗଡ୍ ହେଡ୍ ଇଜ୍ ଡେସ୍କ୍ରାଇବ୍ ହିୟର୍ ଇନ୍ ଆଜ୍ ଦ ୱଣ୍ଡରଫୁଲ୍ କଜ୍, ଅଦ୍ଭୁତ କାରଣ ଯେଉଁଟାକ, ଅଦ୍ଭୁତ କାରଣ କାହିଁକି କୁହାଯାଉଛି, ହି ଇଜ୍ ୱଣ୍ଡରଫୁଲ୍ ଇନ୍ ଦ ସେନ୍ସ ଦଟ୍ ଅଲ୍ଦୋ ଦେ ଆର୍ ମେ ବି ଅନ୍ଲିମିଟେଡ୍ ଏମାନେସନ୍ସ ଫ୍ରମ୍ ଦ ସୁପ୍ରିମ୍ ପର୍ସନାଲିଟି ଅଫ୍ ଗଡ୍ ହେଡ୍। କାହିଁକି ଅଦ୍ଭୁତ କାରଣ କୁହାଯାଉଛି ନା, ଯେତେ ତାଙ୍କଠାରୁ ଯେତେ ବିସ୍ତାର ଆସିଲେ ମଧ୍ୟ, ଯେତେ ଯାହା ସବୁ ସୃଷ୍ଟି ହେଲେ ମଧ୍ୟ, ହି ଅଲୱେଜ୍ ରିମେନ୍ସ କମ୍ପ୍ଲିଟ୍, ତାଙ୍କର କ୍ଷୟ ହେଇଯାଏନି, ସେ ପୂର୍ଣ୍ଣ ହେଇକି ରହିଥାଏ, ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ ଉପନିଷଦରେ ବର୍ଣ୍ଣନା କରାଯାଉଛି। Then in our experience in the material world, if we have been, we have a bank balance of $1 million, as we withdraw money from the bank, the balance gradually diminishes until it becomes nil. Amara ita, amara anubhuti raichi, je amara bank re manakara, tamara achi 5 lakh taka, state bank, money bank re achi. To je je taka withdraw kari aniba, I am going to write 5 lakh, kam kam kiri, sabu saljo, soon hai jiva. Kintu, however, the Supreme Lord, the personality of Godhead is so complete that although innumerable personalities of Godhead expand from him, he remains the same Supreme Personality of Godhead. Then we could have a Kintu Bhagavan Kara, which is Adhuta, kind of sitting above. Bhagavan Kara, Jate Vistara Srimantya, Jate Avatara Srimantya, Bhagavan Sune Yaman, Bhagavan Sri, Purna Hikrosa. Then Bhautika Javatra Madhya, Tara Udhan Gopal Madhya, even this material world, Sun, Surya Madhya, and the Kira. Surya is the Allah of Pradhan Gursandi, Kirtan of Surya. Surya is the Allah. Then we?
Presavuri
alpasarani karmani vipalani va dehinam visartanam natateva alpitam tvai. So, it is sastamanantara katha. Sastamanantara usandhi chakshusamanu jo manure bhagavan kara gaja udharan samudra mantana lati hitada. Then Parikit Maharaj pacharile tale ita kuti kuhantu, Parikit kemati kona itla tivi starahar bana karantu. Then she suni chile, Parikit Maharaj suni chile, then after ke bhalahar suni api tam chile. Then Sukadeva Goswami uta. Then Sukadeva Goswami ita kuti starahar bana kosa. Ita kuhu madhya, Padasavadas kute, kabita lakshin dhava pare. Samudra mantra lila. Naga kartile, Garam, Sambhu, Tamho, Sambhu, Maharaj kura gramare, then see what day? Kavita ita lechnagas. Jitvada Indra bhotu madamatta hikri, then javthule ati pravasikri, isamare Durbhasa mani astule Vaikuntra Bhavan darsan gari. Then Indra mudhiki se kushi hikri, Vatavan kura raja, then tamko kurpa gari kiri, shetan kura malati jo kintile Bhavan Vaikuntra lo kuru prapta hikile. Si malati ku? Indra ka bekar pakar. Indra ka li yote ki maa vete hain ga tere chute to. Tegi ni chalai? Hathi vete. Hathi kaan kujo? Raja murka vete pade. Sise maa vete honne ki tada vete. Tegi ki? Tada chakar dara tegi ki singa agare. Subhye. Tenu se Durbhasa samani abhishar dara. Tu shri hi nahi ja. Tara dhanna sampati dehi ki ta yate garbha jita to shri hi nahi ja. Then sabu kisi sange sange asuraman akraman karke tanku puni vitayarta kar dale. In vitayarta kar pare kon kare semane brahman ko kuch ausan brahman ko agar jaye ki brahman kele mor vartan aap kuch pariyar nahi jara bhagwan pakhu jiba brahma shiva devata ne samasta devata me sigri bhagwan pakhare jo kira kirasagar achi kirasagar tatre rakhi bhagwan ko stuti korsan. The Kosandi Kana na Klesa Bhuri Alpasarani Karmani Vipalani Ba Deinam Visayartana Nantativa Klesa Bhuri Sadanta Bhukti Javatri Lukka Kona Kosandi Nama Lekha Uji Kattina Parishram Bina Anya Vati Nai Anya Vikarpa Nai Samastu Kattina Parishram Bina Kariyakani Kua Uji Sadam the Buddha, the Lokan Penchita, Udista, Klesa Buri, both to Costa Kurisman. Kindu Costa Kuri Kon Parapaiwe, Sar Kon Paiwe, Alpha Sarai. Ku both Costa Kurisanasa Prisram Gurigri, Pachasti Tanga, Saratanga, Bishatanga, Tensitanga, Klesa Buri, Alpha Sarai. Karmani Vipuraniba, Nalavadha. Even a Karma Karma is Karma, the Bipurajas, Karpani, Bipuraniba. କୋଉ ମାନଙ୍କର ଏଇଟା ହେଉଛି ନା ଦେହିନାଂ ବିଷୟାର୍ଥାନାଂ, ଯେଉଁମାନେ ବିଷୟରେ ମତ ହେଇକି ରହିଛନ୍ତି, ଦେହ ଧାରଣ କରିକିରି ବିଷୟରେ ମତ ହେଇକି ରହିଛନ୍ତି, ବିଷୟରେ ଆନନ୍ଦ ପ୍ରାପ୍ତ ହେବା ପାଇଁ ଚେଷ୍ଟା କରୁଛନ୍ତି, ସେମାନେ ବହୁତ କଷ୍ଟ କରିକିରି ଅଳ୍ପ ସାର ପ୍ରାପ୍ତ ହେଉଛନ୍ତି ଏବଂ ତାଙ୍କର କର୍ମ ମଧ୍ୟ ବିଫଳ ହେଇଯାଉଛି। କିନ୍ତୁ ନ ତଥେବା କୀତମ ଫ୍ରି, କିନ୍ତୁ ସେମାନଙ୍କର ସେଇଟା ହେବନି। କେଉଁମାନଙ୍କର ନା ଅର୍ପିତାଂ ତ୍ୱୟି, ଯେଉଁମାନେ ତାଙ୍କର ସମସ୍ତ କର୍ମ ଆପଣଙ୍କୁ ତ୍ୱୟି କହିଲେ ଆପଣଙ୍କୁ ଅର୍ପଣ କରିଛନ୍ତି। ତେଣୁ ପ୍ରଭୁପାଦ ମହାରାଜ ସୁନ୍ଦର ଭାବରେ ଶ୍ଳୋକରେ ଭାଷ୍ୟ ଦେଇଛନ୍ତି ଯେ ସେ କହୁଛନ୍ତି ଦି କୃଷ୍ଣ କନସିୟସ୍ ମୁମେଣ୍ଟ ଆକ୍ଚୁଆଲି ଷ୍ଟାର୍ଟେଡ୍ ୱିଥ୍ ଓନ୍ଲି 40 rupees। କୃଷ୍ଣ ଚେତନା ଆନ୍ଦୋଳନ ଆରମ୍ଭ ହେଲା, ପ୍ରଭୁପାଦ ମହାରାଜ ଯେତେବେଳେ ଯାଇଥିଲେ ଆମେରିକା 40 ଟଙ୍କା ନେଇକି ଯାଇଥିଲେ, କିନ୍ତୁ ବଟ୍ ନାଓ ଇଟ୍ ହାଜ୍ ମୋର ଦେନ୍ 40 crore ୱର୍ଥ ଅଫ୍ ପ୍ରଫିଟ୍। ତେଣୁ 12 ବର୍ଷରେ 65 ବର୍ଷ ଯାଇଥିଲେ, 77 12 ବର୍ଷ ଭିତରେ ସେଇଟା ବର୍ତ୍ତମାନ ପ୍ରଭୁପାଦ ମହାରାଜ ଏଇଟା 12 ବର୍ଷ ନୁହଁ, ଏଇଟା ଆହୁରି 76 କି କେତେରେ ଭଗବାନ ପ୍ରଭୁପାଦ ମହାରାଜ ଯେତେବେଳେ ଆସିଲେ ଭୁବନେଶ୍ୱର ସେତେବେଳେ 10ମ ସ୍କନ୍ଧ ଆରମ୍ଭ ହେଇଥିଲା, ଏଇଟା 8ମ ସ୍କନ୍ଧ, 8ମ ସ୍କନ୍ଧ 76 କି 75 ଲେଖା ହେଇଥିଲା। ତେଣୁ 10 ବର୍ଷରେ ବର୍ତ୍ତମାନ ସେଇଟା 40 କୋଟି ଟଙ୍କା ହେଇଗଲା। 40 ଟଙ୍କାରେ ବାହାରିଥିଲେ ବର୍ତ୍ତମାନ ସାରା ପୃଥିବୀରେ 100ରୁ ଅଧିକ ସେଣ୍ଟର ସ୍ଥାପନ କରିକି 40 କୋଟି ଟଙ୍କାର ପ୍ରପର୍ଟି ସେ ପାଇସାରିଲେ। ଆଣ୍ଡ ଅଲ୍ ଦିସ୍ ଅପୁଲେଣ୍ଟ ହାଜ୍ ବିନ୍ ଆଚିଭ୍ ୱିଦିନ୍ 8 or 10 years, 8-10 ବର୍ଷ ଭିତରେ ଏସବୁ ହେଇଥିଲା। ହ୍ୱାଟ୍ ଏଭର୍ ଏ କର୍ମୀ ଆକ୍ୱାର୍ଡ଼ସ୍ ଇଜ୍ ଟେମ୍ପରାରୀ। ଜଣେ କର୍ମୀ ହୁଏତ ବହୁତ ବିର୍ଲା ଟାଟା ଏମାନେ ହୁଏତ ବହୁତ ଟଙ୍କା ରୋଜଗାର କରୁଛନ୍ତି, କିନ୍ତୁ ସେଇଟା ଟେମ୍ପରାରୀ ମାନେ କ୍ଷଣସ୍ଥାୟୀ। ଆଣ୍ଡ ସମଟାଇମ୍ସ ଫ୍ରଷ୍ଟ୍ରେଟିଂ, ଥରେ ଥରେ ମଧ୍ୟ ଫ୍ରଷ୍ଟ୍ରେଟିଂ ହତାଶ। ବେଦାନ୍ତର ଇଏ କରିବା ପାଇଁ କଳାହାଣ୍ଡି ଜିଲ୍ଲାରେ ସେଠି କରିଛନ୍ତି, କିନ୍ତୁ ବର୍ତ୍ତମାନ ତାଙ୍କୁ ମିଳୁନି, ପରମିଶନ୍ ମିଳୁନି ବକ୍ସାଇଟ୍ ନେବା ପାଇଁ, ତେଣୁ ତାଙ୍କ ବର୍ତ୍ତମାନ ହତାଶ ହେଇଯାଇଛି, କ'ଣ କରିବେ। ସମଟାଇମ୍ସ ଫ୍ରଷ୍ଟ୍ରେଟିଂ, କିନ୍ତୁ ଇନ୍ କୃଷ୍ଣ କନସିୟସନେସ୍ ହାଉ ଓଭର ଏଭ୍ରିଥିଂ ଇଜ୍ ଏନକରେଜିଂ ଆଣ୍ଡ ଇମ୍ପ୍ରୁଭିଂ। କୃଷ୍ଣ ଚେତନାରେ ଯାହା ତୁମେ କିଛି କଲେ ମଧ୍ୟ ସେଇଟା ତୁମକୁ ଉତ୍ସାହ ପ୍ରଦାନ କରିବ ଏବଂ ସବୁବେଳେ ସେଇଟା ଅଧିକରୁ ଅଧିକ ଇମ୍ପ୍ରୁଭ୍ କରିବ, ପ୍ରଗତି ମାର୍ଗରେ ଅଗ୍ରସର ହେବ।
ତରୋନ୍ମୂଳ
ଗଛର ମୂଳରେ ପାଣି ଦେଲେ, ବସେଇଚନମ୍ କଲେ ପାଣି ଦେଲେ ତାର ସ୍କନ୍ଧ ଶାଖା ଇତ୍ୟାଦି ସମସ୍ତେ ପାଣି ପାଇବେ। ସେଇଭଳି ଭାବରେ ଏବଂ ଆରାଧନା ବିଷ୍ଣୁ, ସେଇଭଳି ଭାବରେ ଏବଂ ମାନେ ସେହିପରି ଭାବରେ ଭଗବାନ ବିଷ୍ଣୁଙ୍କର ଯଦି ଆରାଧନା କରାଯିବ ତାହେଲେ ସର୍ବେଶା ମହାତ୍ମା ସହି ସମସ୍ତେ ଆରାଧିତ ହେଇଯିବେ, ଆତ୍ମନସ୍ତହି। ପ୍ରଭୁପାଦ ମହାରାଜ କହୁଛନ୍ତି ପଦ୍ମ ପୁରାଣରୁ ଗୋଟେ ଶ୍ଳୋକ ଉଦ୍ଧାର କରି ସେ କହୁଛନ୍ତି, ଏଇଟା ଶିବଜୀ କହିଛନ୍ତି ପାର୍ବତୀଙ୍କୁ ଯେ ଆରାଧନା ନାମ ସର୍ବେଶାମ ବିଷ୍ଣୁ ଆରାଧନା ପରମ, ଯେତେ ଆରାଧନା ଅଛି ସବୁ ଆରାଧନା ଭିତରେ ଶ୍ରେଷ୍ଠ ହେଉଛି ବିଷ୍ଣୁଙ୍କର ଆରାଧନା। ଏବଂ ତସ୍ମାତ୍ ପରତରମ ଦେବୀ ତଦୀୟାନାମ ସମର୍ଥନ, ପୁଣି ବିଷ୍ଣୁଙ୍କ ଆରାଧନା ଠାରୁ ଆହୁରି ଅଧିକ ଆରାଧନା କାହାର, ଦେବୀ କହିଲେ ଶିବଜୀ କହୁଛନ୍ତି ପାର୍ବତୀଙ୍କୁ। ତଦୀୟାନାମ, ତଦୀୟାନାମ କହିଲେ ଭଗବାନଙ୍କୁ ଯେଉଁମାନେ ନିଜ ଲୋକ ତାଙ୍କର ଯଦି ପୂଜା କରାଯିବ ତାହେଲେ ସେଇଟା ହେଉଛି ଆହୁରି ଅଧିକ ଶ୍ରେଷ୍ଠ। ପୁଣି ଭାଗବତ 4:31 ମଧ୍ୟ ନାରଦମୁନି ଏକାଭଳି ଶ୍ଳୋକ କହିଛନ୍ତି ଯେ ଯଥା ତରୋନ୍ମୂଳ ନିଶ୍ଚିତନେନ ରୂପ୍ୟନ୍ତି ତତ୍ସ୍କନ୍ଧ ଭୁଜ ପୋଷାକା ପ୍ରାଣ ପହରାତ ଯତେନ୍ଦ୍ରିୟାଣ ତଥିବ ସର୍ବାହରଣ ମଜ୍ଜତେ। ଏଇଟା ଆମେ ପାଠ କରିଛେ 4:31 ଶ୍ଳୋକ ଚଉଦ। ଓଂ ନମୋ ଭଗବତେ ବାସୁଦେବା, ଭାଗବତ ଗୀ ଗୋପାଳ ଗୀ ଜୟ ଗୁରୁଦେବ ଗୀ ଆନନ୍ଦ କୋଟି ବୈଷ୍ଣବ।